ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ମହିଳା ଆଉ ଶିଶୁ ବିକାଶ ବିଭାଗର ଭିନ୍ ଭିନ୍ କାମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଅପପୁଷ୍ଟି ରୋକବାର ଲାଗି କାର୍ଯ୍ୟକାରୀ ହେଉଥିବାର ଟେକ୍ ହୋମ୍ ରାସନ ଯୋଜନାକେ ଅତ୍କା କ୍ରିୟାଶୀଳ କରବାର ଲାଗି ଦେଲେ ପରାମର୍ଶ। ରାଜ୍ୟ 12 ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଲାଗି ବାହାରିଲା ଚିଠା ବିଜ୍ଞପ୍ତି। ସାରା ରାଜ୍ୟ ଉଷ୍ଣାକି ଆର୍ ଭକ୍ତିର ସହିତ ପାଳନ କରାଯାଉଛି ନନ୍ଦୋତ୍ସବ। ଆଉର୍ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଲାଗି ଆଜି ବାହାରିଲା ଲଗନ। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନର ମହିଳା ଆଉ ଶିଶୁ ବିକାଶ ବିଭାଗର ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ବିଭାଗ ତରଫୁ ଅପପୁଷ୍ଟିକେ ରୁକବାର ଲାଗି କାର୍ଯ୍ୟକାରୀ ହେଉଥିବା ଟେକ୍ ହୋମ୍ ରାସନ ଯୋଜନାତି ଦିଆଯାଉଥିବା ଖାଇବାର ଦରବ ଖାସକରି ଛତୁଆ ଉତ୍ପାଦନ ଆଉ ବଣ୍ଟନ ବ୍ୟବସ୍ଥାକେ ଆହୁରି ବରକସ କରବାର ଲାଗି ଦରକାରୀ ତଦାରଖ ଆଉ ମୂଲ୍ୟାଙ୍କନ ବ୍ୟବସ୍ଥା କାର୍ଯ୍ୟକାରୀ କରବାରକେ ମୁଖ୍ୟମନ୍ତ୍ରୀ ବୈଠକତି ପରାମର୍ଶ ଦେଇଛନ୍। ରାଜ୍ୟର ଭିନ୍ ଭିନ୍ ଯୋଜନାତି ପାଖାପାଖି 44 ଲକ୍ଷ ହିତାଧିକାରୀଙ୍କୁ ଭିନ୍ ଭିନ୍ ପୁଷ୍ଟି ଯୋଜନା ଅଧୀନତି ଟେକ୍ ହୋମ୍ ରାସନ୍ତି ଛତୁଆ ଆଉ ଅଲଗା ଖାଇବାର ଦରବ ଦିଆଯାଉଛି। ରାଜ୍ୟର 546 ସ୍ୱୟଂ ସହାୟକ ଗୋଷ୍ଠୀ ଜରିଏ ଛତୁଆ ଉତ୍ପାଦନ କରିକି ବଣ୍ଟା ଯାଉଛି। ଛତୁଆ ପ୍ରସ୍ତୁତି ନୁ ମୂଲ କରିକି ପ୍ୟାକେଜିଂ ଆଉ ବଣ୍ଟନ ତକ୍ ପୂରା ବ୍ୟବସ୍ଥାତି ବ୍ୟାପକ ପରିବର୍ତ୍ତନ ଆଣବାର ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ବୈଠକଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ଆଉ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର 7 ଜିଲ୍ଲାନ ଆଉ 12 ବିଜ୍ଞପିତ ଅଞ୍ଚଳ ପରିଷଦ ଏନ୍ଏସି ଗଠନ ହେବା ଏ ବାବଦେ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫୁ ଚିଠା ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ସମ୍ବଲପୁରର ବାମରା ଆଉ ରେଙ୍ଗାଲି, ସୁବର୍ଣ୍ଣପୁରର ବୀର ମହାରାଜପୁର ନୂଆ ଏନ୍ଏସି ତାଲିକାତି ଠାନ୍ ପାଇଛି। ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର 12 ନୂଆ ଏନ୍ଏସି ସ୍ଥାପନା ଲାଗି ଘୋଷଣା କରିଥିଲେ। ରାଜ୍ୟର ଦ୍ରୁତ ବିକାଶ ଆଉ ଅଭିବୃଦ୍ଧି ସହିତ ସାଧାରଣ ଲୋକଙ୍କର ଆବଶ୍ୟକତାକେ ନଜରତି ରଖିକରି ସରକାର ଏହି ପଦକ୍ଷେପ ନେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ପରିସରର ଆଜ୍ ପ୍ଲୁମେରିଆ ବଗିଚା, ବରଗଜ ବନ ଆର୍ ଗୋଟେ ଛୋଟ ଝରକେ ଉଦ୍ଘାଟନ କରିଛନ୍। ରାଷ୍ଟ୍ରପତି ଭବନ, ଅମୃତ ଉଦ୍ୟାନ ଇସବୁ ସୁନ୍ଦର ଗଛ ଆର୍ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ରହିଛି। ଆଇବା ମାସ 14 ତକ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ସକାଳର 10 ବଜେନୁ ବେଲବୁଡ଼ର 6 ବଜେ ତକ ସର୍ବସାଧାରଣଙ୍କ ଲାଗି ଖୋଲା ରହିବା। ଆଇବା 29 କ୍ରୀଡ଼ା ଦିବସ ଆଉ 5 ଗୁରୁ ଦିବସ ଅବସରରେ ଖେଳାଳି ଆଉ ଶିକ୍ଷକମାନଙ୍କୁ ଖାସ୍ ପ୍ରବେଶର ସୁଯୋଗ ମିଳିବା। ଅମୃତ ଉଦ୍ୟାନ ଭିତରକେ ସାଧାରଣ ଲୋକେ ମାହାଲିଆ ଯାଇପାରିବେ ଆର୍ ଇତାର ରକ୍ଷଣାବେକ୍ଷଣ ଲାଗି ଫି ସୋମବାର ଉଦ୍ୟାନ ବନ୍ଦ ରହିବା। ଭାରତର ଆଘର ପ୍ରଧାନମନ୍ତ୍ରୀ, ମହାନ ଜନନାୟକ ଆଉ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି 7 ପୁଣ୍ୟତିଥି ପାଳନ କରାଯାଉଛି। 2018 ଆଜିର ଦିନେ ଏହି ମହାନ ନେତାଙ୍କର ପରଲୋକ ହୋଇଥିଲା। ସ୍ୱର୍ଗତ ବାଜପେୟୀଙ୍କର ନେତୃତ୍ୱ, ଦୂରଦର୍ଶିତା ଆଉ ରାଷ୍ଟ୍ରଭକ୍ତି ଭାରତୀୟ ରାଜନୀତିକେ ଗୋଟିଏ ନୂଆ ରାହା ଦେଖାଇଥିଲା। ଏ ବାବଦେ ଶୁଣନ୍ ଗୋଟିଏ ରିପୋର୍ଟ।
ଅଟଳ ବିହାରୀ ବାଜପେୟୀ ତିନିଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ପହିଲା କାର୍ଯ୍ୟକାଳଥି 1996 ଖାଲି 13 ଲାଗି ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏତା ଋତୁରୁ 1998-1999 ତକ 13 ଲାଗି ଆଉ 1999-2004 ତକ 3 କାର୍ଯ୍ୟକାଳଥି ପୁରା ସମୟ ଲାଗି ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ। 2015 ଅଟଳ ବିହାରୀ ବାଜପେୟୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନଥି ସମ୍ମାନିତ କରାଯାଇଥିଲା। ନୂଆଦିଲ୍ଲୀ ନଥିବା ତାଙ୍କର ସ୍ମାରକୀ ସଦୈବ ଅଟଳନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବହୁତ ସଦସ୍ୟ ଆଉ ବିଶିଷ୍ଟ ବ୍ୟକ୍ତି ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଜଣେ ସାଂସଦ ଭାବେ, ଖାସ୍ କରି ପ୍ରଧାନମନ୍ତ୍ରୀ ଭାବେ, ଶ୍ରୀ ବାଜପେୟୀ ଦେଶର ପ୍ରଗତିଥି ବହୁତଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ଭିନ୍ ଭିନ୍ କ୍ଷେତ୍ରତି ସଂସ୍କାର ଆଉ ଭିତ୍ତିଭୂମିର ବିକାଶ ଜରିଏ ଦେଶେ ଗୋଟିଏ ବର୍କସ୍ ଅର୍ଥନୀତି ଲାଗି ନିହି ପକାଇଥିଲେ। ତାଙ୍କ ନେତୃତ୍ୱଥି ଦେଶ ସଫଳତାର ସହିତ ପୋଖରାନ୍-2 ପରମାଣୁ ପରୀକ୍ଷଣ କରିଥିଲା। 1998 ଏହି ସଫଳ ପରୀକ୍ଷଣ ଉତ୍ତରୁ ଭାରତ ଗୋଟିଏ ପରମାଣୁ ସମ୍ପନ୍ନ ରାଷ୍ଟ୍ର ଭାବେ ସାରା ପୃଥିବୀର ନିଜର ସ୍ଥିତିକେ ମଜବୁତ କରିଥିଲା। 1924 ଡିସେମ୍ବର 25 ମଧ୍ୟପ୍ରଦେଶର ଗ୍ୱାଲିୟରଠାରେ ତାଙ୍କର ଜନ୍ମ। ଜଣେ ବିଦ୍ୱାନ ରାଜନେତା ଭାବେ ସେ ଭିନ୍ ଭିନ୍ ମହଲନ ଖୁବ୍ ନାଁ କମେଇଥିଲେ। 1977 ଶ୍ରୀ ବାଜପେୟୀ ଜାତିସଂଘନ ପହିଲା ଥର ଲାଗି ହିନ୍ଦୀ ଭାଷାତି ବକ୍ତବ୍ୟ ରଖିଥିଲେ। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ତେଜଶ୍ରୀ ମିଶ୍ର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ସମର୍ପଣ, ସେବାଭାବ, ବିକଶିତ ଆଉ ଆତ୍ମନିର୍ଭର ଭାରତର ନିର୍ମାଣତେ ଆଇବା ପିଢ଼ିକେ ପ୍ରେରଣା ଦେବା ବୋଲି କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ମହାନ ଜନନାୟକ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଆଉ ପ୍ରଭାବଶାଳୀ ବକ୍ତା ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ତାଙ୍କର ଆଦର୍ଶ, ସାଧନା ଆଉ ସେବାଭାବ ସବୁବେଳେ ପ୍ରେରଣା ଦେବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଦେଶର ପାଖାପାଖି 1150 ଟୋଲ୍ ପ୍ଲାଜାନ ଫାଷ୍ଟ୍ୟାଗ୍ ବାର୍ଷିକ ପାସ୍ ସୁବିଧା କାର୍ଯ୍ୟକାରୀ କରିଛି। 79 ସ୍ୱାଧୀନତା ଦିବସ ପାଳନ ଅବସରରେ ଗଲାକାଲିନୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରଣାଳୟ ତରଫ ମିଳିଥିବା ସୂଚନା ଅନୁସାରେ ଏହି ସୁବିଧା କାର୍ଯ୍ୟକାରୀ ହେବାର ପହିଲା ଦିନର ବେଲବୁଡ଼ର 7 ତକ 1,40,000 ଅତ୍କା ଉପଭୋକ୍ତା ବାର୍ଷିକ ପାସ୍ ଘିନିକରି ତାକେ ସକ୍ରିୟ କରିଛନ୍। ଟୋଲ୍ ପ୍ଲାଜାଥି ଇ ସମୟ ଭିତରେ ପାଖାପାଖି 1,40,000 କାରବାର ରେକର୍ଡ କରାଯାଇଛି। ପାସ୍ ବ୍ୟବହାରକାରୀମାନଙ୍କୁ ସୂଚନା ଦେବା ଲାଗି ସବୁ ଟୋଲ୍ ପ୍ଲାଜାମାନଙ୍କେ ଏନ୍ଏଚ୍ଏଆଇ ଅଧିକାରୀ ଆଉ ନୋଡାଲ୍ ଅଧିକାରୀ ନିଯୁକ୍ତ ହୋଇଛନ୍। ସୂଚନା ଅନୁସାରେ ବଛରକ 3,000 ଏକାଥରକେ ଦେଇକରି ପାସ୍ ବନାଲେ ଆଉ ଥରଥର କରି ଫାଷ୍ଟ୍ୟାଗ୍ ରିଚାର୍ଜ କରବାକେ ନାଇଁ ପଡ଼େ। ଇ ପାସ୍ ଜରିଏ ବଛରେ ଭିତରେ ନାହିଁ ତ 200 ଟୋଲ୍ ପ୍ଲାଜା ପାର କରବାର ସୁବିଧା ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ହାଇସ୍କୁଲ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଲ ଆଜି ବାହାରିଛି। ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ 1,944 ଜଣ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟଥି 5,973 ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍। ଏ ବଛର 98 ପରୀକ୍ଷା କେନ୍ଦ୍ରର 3,457 ଜଣ ଛାତ୍ରଛାତ୍ରୀ ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ ଆଉ 103 କେନ୍ଦ୍ରଥି 10,809 ଜଣ ପରୀକ୍ଷାର୍ଥୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ। ଗଲା ଜୁଲାଇ ମାସ 1-10 ତାରିଖ ଭିତରେ ଏହି ପରୀକ୍ଷା ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ଆଜି ଆନନ୍ଦ ଉଲ୍ଲାସ୍ତି ନନ୍ଦୋତ୍ସବ ହେଉଛି। ମହାପ୍ରଭୁଙ୍କର ସନ୍ଧ୍ୟା ଆଳତି ନୀତି ସେ ସେବା ଋତୁରୁ ମହାଜନ ସେବାୟତମାନେ ରାମକୃଷ୍ଣ ଆଉ ମଦନମୋହନଙ୍କୁ ଜଗମୋହନ ଅବସ୍ଥାପିତ ହୋଇଥିବାର ଦୁଲିତି ବିଜେ କରାବେ। ତାର ଉତ୍ତରୁ ମୈଲମ ଆଉ ଅଲଗା ନୀତି ସର୍ବା ଋତୁରୁ ପ୍ରଭୁ ଜଗନ୍ନାଥ ଆଉ ଦେବୀ ସୁଭଦ୍ରାଙ୍କର ପାଶେ ଷଠୀ ଆଉ ମାର୍କଣ୍ଡି ପୂଜା ହେବା। ଭିତରଚ୍ଛ ମହାପାତ୍ର ନନ୍ଦରାଜା ବେସ୍ତି ଶ୍ରୀନଅରକେ ଯାଇକରି ଫିରିବାର ଉତ୍ତରୁ ସ୍ନାନମଣ୍ଡପ ଉପରେ ବସିବେ। ତାର ଉତ୍ତରୁ ମା ଲକ୍ଷ୍ମୀଙ୍କର ମନ୍ଦିର ପାଶେ ଗାଈଦୁହା ନୀତି ହେବା ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ସମ୍ବଲପୁର ଜିଲ୍ଲାର ଗାଁନୁ ସହର ତକ ଆଇଚ ନନ୍ଦୋତ୍ସବ ପାଳନ କରାଯାଉଛି। ଭିନ୍ ଭିନ୍ ଗୁଡ଼ି ଆଉ ମଠ ସହିତ ରାଧାକୃଷ୍ଣ ମନ୍ଦିରମାନଙ୍କେ ନନ୍ଦୋତ୍ସବ ଉଲ୍ଗୁନେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଭକ୍ତମାନେ ନନ୍ଦୋତ୍ସବର ଗୀତ ଗାଇକରି ପୂଜାତି ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ଶ୍ୟାମସୁନ୍ଦର କୁଞ୍ଜ ଶ୍ରୀ ଗୋପାଳଜୀଉ ମନ୍ଦିର ସୈନନଗରୀର ଯୋଗେଶ୍ୱରୀ ପୀଠ ସହିତ ଭିନ୍ ଭିନ୍ ମଠ ଆର୍ ମନ୍ଦିର ରୀତିନୀତି ଅନୁସାରେ ନନ୍ଦୋତ୍ସବ ହେଉଛି। କୃଷ୍ଣ ବଳରାମଙ୍କର ବିମାନ ଶୋଭାଯାତ୍ରା କରାଯାଇଛି। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ଲାଗି ଆଜି ଲଗନ ବାହାରିଛି। ପରମ୍ପରା ଅନୁସାରେ ଆଜି ନନ୍ଦୋତ୍ସବ ଦିନ ସମ୍ବଲପୁର ସହରର ଝାଡ଼ୁଆପଡ଼ା ନଥିବାର ବ୍ରହ୍ମପୁରା ମନ୍ଦିରନ ପଣ୍ଡିତମାନେ ଗୋଟିଏ ବୈଠକଟି ବସିକରି ଲଗନ ଧାରିଜ କରିଛନ୍। ମା ସମଲେଶ୍ୱରୀଙ୍କର ରାଶି ନକ୍ଷତ୍ରକେ ନେଇକରି ଆଇବା 28 ତାରିଖ ଗୁରୁବାର ବୁଧ ମାସର ଉଜ୍ଜଲପଖର ପଞ୍ଚମୀ ତିଥିନ ନୂଆଖାଇ ପାଳନ କରାଯିବା ବୋଲି ପଣ୍ଡିତମାନେ ଲଗନ ବାହାର କରିଛନ୍। ସେଦିନର ସକାଳର 10:33 10:55 ଭିତରେ ମା ସମଲେଶ୍ୱରୀଙ୍କ ନୂଆ ଚାଉଲ ଭୋଗ ଲଗାଯିବା। ତାର ଉତ୍ତରୁ ଲୋକମାନେ ତାଙ୍କର ଘରମାନଙ୍କେ ପରିବାର ସାଙ୍ଗେ ମିଶିକରି ନୂଆ ଖାଇବେ। ଧାରିଜ ହୋଇଥିବା ଲଗ୍ନପତ୍ରକେ ବ୍ରହ୍ମପୁରା ମନ୍ଦିରର ଟ୍ରଷ୍ଟର କର୍ମକର୍ତ୍ତା ଆଉ ମନ୍ଦିରର ପୂଜକ ସମଲେଇଙ୍କର ମନ୍ଦିର ପ୍ରଦାନ କରିଛନ୍। ଏ ବାବଦେ ଲଗନ ଗଣନାଥି ସାମିଲ ହୋଇଥିବାର ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର କହିଛନ୍।
ସବୁଦିନ ଆପଣଙ୍କର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ, ସେମାନେ ଆସନ୍। ଆସିଲା ପରେ ଯେଉଁ ସମୟ ଗୋଟେ ନିର୍ଦ୍ଧାରଣ କରାଯାଏ ମାଙ୍କୁ ଦେଖିକିରି ରାଶି ନକ୍ଷତ୍ର, ସେଟା ଆଜି 10:33-10:55 ଦିନ ବେଳା ସ୍ଥିର ହେଲା। ଆଉ ସେ ଅନୁସାରେ ବର୍ତ୍ତମାନ ଆମେ ମା ସମଲେଶ୍ୱରୀ ମନ୍ଦିରକୁ ଲଗ୍ନ ଦେବାର ଲାଗି ଏଇଟା 28 ଅଗଷ୍ଟ 2025 ଯାହା ଗୁରୁବାର ସେଇଦିନ 10:33-10:55 ଦିନ ବେଳା ଲଗ୍ନ ହେଲା। ପଶ୍ଚିମ ଓଡ଼ିଶାର ପ୍ରାୟ ଅଧିକ ପଣ୍ଡିତ ଆସିକରି ଥିଲେ, ସବୁ ବସିକିରି ଲଗ୍ନ ନିର୍ଦ୍ଧାର।
ସେନ୍ତା ସୁବର୍ଣ୍ଣପୁର ଜିଲ୍ଲାନ ବିଲ୍ ନୂଆଖାଇ ଲାଗି ସମିଆ ଧାରିଜ କରାଯାଇଛି। ସୁବର୍ଣ୍ଣପୁର ରାଜବାଟି ପରିସନ୍ନ ଥିବା ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପଠାରେ ପଣ୍ଡିତ ମହାସଭା ଲଗନ ଧାରିଜ କରିଛନ୍। ଆଇବା 28 ତାରିଖ ଗୁରୁବାର ଦିନ ସକାଳର 11:09-11:23 ଭିତରେ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରାଯିବା। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନକିଆ ବୌଦ୍ଧ ଜିଲ୍ଲା ଗସ୍ତି ଆସିକରି ଜିଲ୍ଲାର ଐତିହାସିକ ପୀଠ ପରିଦର୍ଶନ କରିଛନ୍। ମର୍ଜାକୁଦ ଜିଲ୍ଲା ଷ୍ଟାଡିୟମ, ଜିଲ୍ଲା ମ୍ୟୁଜିୟମ ବୁଲବାର ଉତ୍ତରୁ କୁସଙ୍ଗ ଆଉ ଧଲପୁରଠାରେ କେତେଟା ପ୍ରକଳ୍ପର ଶିଳାନ୍ୟାସ କରିଛନ୍। ବୌଦ୍ଧ ସର୍କିଟ୍ ହାଉସ୍ଠାରେ ହୋଇଥିବା ଜିଲ୍ଲାସ୍ତରୀୟ ବୈଠକଟି ଜିଲ୍ଲା ନ ଚାଲିଥିବାର ଭିନ୍ ଭିନ୍ ପ୍ରକଳ୍ପ ଆଉ କାର୍ଯ୍ୟକ୍ରମର ମନ୍ତ୍ରୀ ସମୀକ୍ଷା କରିଛନ୍। ଲଘୁଚାପର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି 23 ଜିଲ୍ଲାକେ ସତର୍କ କରାଯାଇଛି। ମହିଳା ଆଉ ଶିଶୁ ବିକାଶ ବିଭାଗର ଭିନ୍ ଭିନ୍ କାମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଅପପୁଷ୍ଟି ରୁକବାର ଲାଗି କାର୍ଯ୍ୟକାରୀ ହେଉଥିବା ଟେକ୍ ହୋମ୍ ରାସନ ଯୋଜନାକେ ଅତ୍କା କ୍ରିୟାଶୀଳ କରବାର ଲାଗି ଦେଲେ ପରାମର୍ଶ। ରାଇଜେ ବାରଟା ନୂଆ ବିଜ୍ଞପୀତ ଅଞ୍ଚଳ ପରିଷଦ ଗଠନ ଲାଗି ବାହାରିଲା ଚିଠା ବିଜ୍ଞପ୍ତି। ସାରା ରାଇଜେ ଉଷ୍ଣାକି ଆର୍ ଭକ୍ତିର ସହିତ ପାଳନ କରାଯାଉଛି ନନ୍ଦୋତ୍ସବ। ଆଉର୍ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଲାଗି ଆଜି ବାହାରିଲା ଲଗନ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।